ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ 45,000 ନୂଆ ଶିକ୍ଷକ ନିଯୁକ୍ତି ଲାଗି ଜାରି ରହିଛି ପ୍ରକ୍ରିୟା, କହିଲେ ମୁଖ୍ୟମନ୍ତ୍ରୀ। ମହାନଦୀ ଜଲ ବିବାଦ ପ୍ରାଧିକରଣର ସମୟକେ ବଛରେ ବଢ଼ାଲେ କେନ୍ଦ୍ର ସରକାର। ଆଇବା 20 ତାରିଖ ହେବା ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି। ସିଆଇଡିସି ତରଫୁ ନୂଆଦିଲ୍ଲୀ ହୋଇଥିବା ବିଶ୍ୱକର୍ମା ପୁରସ୍କାର ଉତ୍ସବଟି ଓଡ଼ିଶା ପାଇଛେ ସର୍ବାଧିକ ବରଗତି ପୁରସ୍କାର। ଆଉର୍ ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗନ୍ତିମନ୍ତି କାମ ହେଲା ଶେଷ। ଗଜପତି ମହାରାଜାଙ୍କର ଅଧ୍ୟକ୍ଷତାତି ଆଉ କିଛି ସମୟ ଉତରୁ ହେବା ଐକ୍ୟ ସ୍ଥାପନା ମଣ୍ଡଳୀର ଜରୁରୀ ବୈଠକ। ଏଥର ପୁରା ଖବର। ଶିକ୍ଷକମାନେ ଖାଲି ପାଠ ନାହିଁ ପଢ଼ା, ସେମାନେ ଛାତ୍ରଛାତ୍ରୀମାନଙ୍କର ଚରିତ୍ରକେ ଗଢ଼ବାର ସହିତ ସତ୍ମାର୍ଗ ଦେଖାସନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। କେନ୍ଦୁଝର ଜିଲ୍ଲାର ବୋଦାପୋଲସାର ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏଟା କହିଛନ୍। ନୂଆ ସରକାର ଗଠନ ଦିନୁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣବାର ଲାଗି ବହୁତ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଗଲା 1.5 ବର୍ଷ ଭିତରେ ପାଖାପାଖି 20,000 ଶିକ୍ଷକ ନିଯୁକ୍ତି ହୋଇଥିବାର ବେଳେ ଆଇବା ଦିନେ ଆହୁରି 45,000 ନୂଆ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏତାର ସହିତ 13,000 ସ୍କିମାଟିକ୍ ଶିକ୍ଷକଙ୍କୁ ବି ନିୟମିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। 2026-27 ଆର୍ଥିକ ବର୍ଷରେ ଶିକ୍ଷା ବିଭାଗ ଲାଗି 31,997 କୋଟି ଟଙ୍କାନୁ ଅଧିକା ବଜେଟ୍ ବ୍ୟୟ ବରାଦ କରାଯାଇଛି। ଫି ପଞ୍ଚାୟତନ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା ସହିତ ପିଏମ୍ଶ୍ରୀ ଯୋଜନାଟି 800 ବିଦ୍ୟାଳୟର ଉନ୍ନତି କରାଯାଇଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଲାଗି 3 କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍। ମହାନଦୀ ଜଲବିବାଦ ପ୍ରାଧିକରଣ ଆଜି ଓଡ଼ିଶା ଆଉ ଛତିଶଗଡ଼ ଭିତରେ ଥିବା ମହାନଦୀ ଜଲବିବାଦ ମାମଲାର ଶୁଣାଣି କରିଛନ୍। 2027 ଜାନୁଆରୀ 13 ତାରିଖ ତକ ମହାନଦୀ ଜଲବିବାଦ ପ୍ରାଧିକରଣ ସମୟକେ କେନ୍ଦ୍ର ସରକାର ବଢ଼ାଇଛନ୍। ଏ ବାବଦେ ଜଲସମ୍ପଦ ନଦୀ ବିକାଶ ଆଉ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ତରଫୁ ବିଜ୍ଞପ୍ତି ବାହାରିଛି। ରାଜ୍ୟ ସରକାରଙ୍କ ତରଫୁ ଜଲବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ୍ନ ଷ୍ଟାଟସ୍ ନୋଟ୍ ଦାଖଲ କରାଯାଇଛି। ସେଆଡ଼େ ଆଇବା ଶୁଣାଣି ତାରିଖ 20 ତାରିଖକେ ଧାର୍ଯ୍ୟ କରାଯାଇଛି ବୋଲି ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍।
ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଅନେକ କିଛି ଅଗ୍ରଗତି ଏ ଭିତରେ ଘଟିଛି। ସମଗ୍ର ମହାନଦୀରେ କେତେ ଜଳରାଶି ଉତ୍ପାଦିତ ହେଉଛି ସେ ସମ୍ପର୍କରେ ମଧ୍ୟ ଦୁଇ ରାଜ୍ୟର ବୈଷୟିକ ଟିମ୍ଙ୍କ ମଧ୍ୟରେ ସହମତି ପ୍ରକାଶ ପାଇସାରିଛି। ବର୍ତ୍ତମାନ ସୁଦ୍ଧା ଦୁଇ ରାଜ୍ୟ ମଧ୍ୟରେ ଆପୋଷ ମିଳାମିଶା ପାଇଁ ଯେଉଁ ସବୁ ଆଲୋଚନା ହୋଇଛି ସେଥିରେ ସନ୍ତୋଷ ପ୍ରକଟ କରିଛନ୍ତି। ସେ ଅବଧି ପିରିୟଡ୍କୁ କେନ୍ଦ୍ର ସରକାର ବଢ଼େଇ January 13, 2027 ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ ବୃଦ୍ଧି।
ଗଲା ବଛର ଅଗଷ୍ଟ ମାସ ଦୁଇ ରାଜ୍ୟର ବୈଷୟିକ ଟିମ୍ର 13 ଥର ବୈଠକ ହୋଇଛି। ଆପୋଷ ବୁଝାମଣା ନେଇକରି ଆଲୋଚନା ସଫଳତାର ସହିତ ଆଗକେ ବଢ଼ିଛେ ବୋଲି ଆଡଭୋକେଟ୍ ଜେନେରାଲ୍ ଶ୍ରୀ ଆଚାର୍ଯ୍ୟ କହିଛନ୍। ନୂଆଦିଲ୍ଲୀ ବିଆର୍ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରର ସିଆଇଡିସି ତରଫୁ ଆୟୋଜିତ 17 ନମ୍ବର ବିଶ୍ୱକର୍ମା ପୁରସ୍କାର ବିତରଣ ସମାରୋହଟି ଓଡ଼ିଶା ସର୍ବାଧିକ ବରଗତି ପୁରସ୍କାର ପାଇଛି। ରାଜ୍ୟର ପୂର୍ତ୍ତ ବିଭାଗର 3ଟା, ଜଳସମ୍ପଦ ବିଭାଗର 5ଟା ଆଉ କ୍ରୀଡ଼ା ବିଭାଗର 2ଟା ପ୍ରକଳ୍ପ ପୁରସ୍କୃତ ହୋଇଛି। କାର୍ଯ୍ୟକ୍ରମଟି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ନିର୍ମାଣ କ୍ଷେତ୍ରଟି ନବସୃଜନ ଉପରେ ଜୋର୍ ଦେଇଥିଲେ। ରାଜ୍ୟ ପାନୀୟ ଜଳ ନିଗମ ଗଠନ ହେବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଆଇଟି ଆଉ ଡିଜିଟାଲ ପ୍ଲାଟଫର୍ମ ସାଙ୍ଗେ ନିଗମ କାମ କରିବା, ପ୍ରକଳ୍ପର ଦାୟିତ୍ୱ 5 ବର୍ଷ ଲାଗି ଗୋଟିଏ ସଂସ୍ଥାକେ ଦିଆଯିବା, ଖୁବ୍ ଜଲ୍ଦି ଓଡ଼ିଶାର ଗୋଟିଏ ଖାସ୍ ପ୍ରତିନିଧି ଦଳ ମଧ୍ୟପ୍ରଦେଶ ଆଉ କର୍ଣ୍ଣାଟକ ଯାଇକରି ନିଗମର ରୂପରେଖ ବାବଦେ ଅନୁଧ୍ୟାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍। ଓଡ଼ିଆ ପକ୍ଷ ପାଳନର 11 ନମ୍ବର ଦିନେ ଆଜି ରାଜ୍ୟର ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇକରି ରାଜ୍ୟସ୍ତରୀୟ ଅମୃତ ପିଢ଼ି ସାରସ୍ୱତ ସମାରୋହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମଟି ଓଡ଼ିଆ ସାହିତ୍ୟ ବାବଦ ଆଲୋଚନାଚକ୍ରର ଆୟୋଜନ ହେବା ସହିତ ଛାତ୍ରଛାତ୍ରୀମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇଛି। ଓଡ଼ିଆ ଭାଷାର କାଳଜୟୀ ସୃଷ୍ଟିକେ ସମ୍ମାନ ଜଣାବାର ଲାଗି ଆଉ ନୂଆ ପିଢ଼ିର ପ୍ରତିଭାକେ ଲୋକଲୋଚନକେ ଆନ୍ବାରଟା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ସଭେ ଏକ ହୋଇକରି ମାତୃଭାଷାର ଗାରିମାକେ ସାରା ପୂର୍ତ୍ତିନ ପହଞ୍ଚାବାର ଲାଗି ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍। ଭୁବନେଶ୍ୱରର ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟନ ଇ ଅବସରରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟର ଜୋନ୍ ସ୍ତରନ କୃତି ଯୁବ ଲେଖକ ଲେଖିକାମାନଙ୍କୁ ନେଇକରି ସୃଜନଶୀଳତାର ଶୁଭସ୍ତମ୍ଭ ସ୍ଥାପନା କରାଯିବା ସହିତ କର୍ମଶାଳା ହୋଇଥିଲା। ରାଜ୍ୟର ଭିନ୍ ଭିନ୍ ଜାଗାନ ଅମୃତ ପିଢ଼ି ସାରସ୍ୱତ ସମାରୋହ ଅବସରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବରଗଡ଼ ଜିଲ୍ଲାର ସବୁ ବିଦ୍ୟାଳୟ ଆଉ ମହାବିଦ୍ୟାଳୟନ ଅମୃତ ପିଢ଼ି ସାରସ୍ୱତ ସମାରୋହ ହୋଇଯାଇଛି। ବକ୍ତୃତା, ପ୍ରବନ୍ଧ ଲିଖନ ଆଉ କବିତା ଲିଖନ ବାଗିର ପ୍ରତିଯୋଗିତାମାନ କରାଯାଇକରି କୃତି ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଅମୃତ ପିଢ଼ି ସାରସ୍ୱତ ସମାରୋହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାର 73 ଜଣ କବି କବିତା ପାଠ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫ ଆଜି ଆଲୋଚନା ଚକ୍ର କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଭିନ୍ ଭିନ୍ ପ୍ରତିଯୋଗିତାମାନ କରାଯାଇକରି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର 2 ଖେ ବାହାର ରତ୍ନଭଣ୍ଡାର ଅଳଙ୍କାରର ଗନ୍ତିମନ୍ତି କାମ ଆଜି ସରିଛି। ଆଇବା ସୋମବାର 13 ଭିତର ରତ୍ନଭଣ୍ଡାର ନ ଥିବା ରତ୍ନ ଅଳଙ୍କାରର ଗନ୍ତି କାମ ମୂଲେବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ତାର ଉତ୍ତରୁ 16-18 ତକ ଫେର୍ ଘାଏ ଗନ୍ତିମନ୍ତି କରାଯିବା। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଲାଗି ବାହାର କାଠ ପାଶୁ ମହାପ୍ରଭୁଙ୍କର ଦର୍ଶନ ବ୍ୟବସ୍ଥା କରାଯାଇଛି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଅଧ୍ୟକ୍ଷତାତି ଐକ୍ୟ ସ୍ଥାପନା ମଣ୍ଡଳୀର ଗୋଟିଏ ଜରୁରୀ ବୈଠକ ଆଉ କିଛି ସମୟ ଉତ୍ତରୁ ମୁଲେଇଛି। ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ ସହିତ ଦେଶ ଆଉ ଦେଶ ବାହାରେ ପାଳନ ହେଉଥିବାର ମହାପୁରୁଙ୍କର ଭିନ୍ ଭିନ୍ ପର୍ବପର୍ବାଣୀ ଆଉ ଅଲଗା ପ୍ରସଙ୍ଗ ଉପରେ ବୈଠକଟି ବିସ୍ତୃତ ଆଲୋଚନା କରାଯିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଆଉ ଅଲଗା ବରିଷ୍ଠ ଅଧିକାରୀଙ୍କ ସହିତ ସେବାୟତ ଆଉ ଗବେଷକମାନେ ଉପସ୍ଥିତ ରହିବେ। ଗର୍ଭାବସ୍ଥା, ସନ୍ତାନ ଜନମ ଆଉ ତାର ଉତ୍ତରର ସମିଆତି ମହିଳାମାନଙ୍କୁ ସବୁ ସୁବିଧା ଆଉ ସେବା ଯୋଗାଇ ଦେବାର ଉଦ୍ଦେଶ୍ୟ ଆଜି ଦେଶେ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳନ କରାଯାଉଛି। ହ୍ୱାଇଟ୍ ରିବନ୍ ଆଲାଏନ୍ସ ଅନୁରୋଧ 2003 କସ୍ତୁରବା ଗାନ୍ଧୀଙ୍କର ଜୟନ୍ତୀକେ ଜାତୀୟ ନିରାପଦ ମାତୃତ୍ୱ ଦିବସ ଭାବେ ପାଳନ କରବାରକେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଭାରତ ପୃଥିବୀର ପହିଲା ରାଷ୍ଟ୍ର ଯେନ ଜାତୀୟ ନିରାପଦ ମାତୃତ୍ୱ ଦିବସ ସରକାରୀ ଭାବେ ଘୋଷଣା କରାଯାଇଛି। ଗର୍ଭାବସ୍ଥା ଓ ମାତୃତ୍ୱ ଲାଭ କରିଥିବା ସବୁ ମହିଳାମାନଙ୍କର ବଞ୍ଚବାର ଅଧିକାର ବାବଦେ ସଚେତନ କରବାର ଲାଗି ଏହି ଦିବସ ପାଳନ କରାଯାଉଛି। ଏ ବାବଦେ ଭୁବନେଶ୍ୱର ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ସ୍ତ୍ରୀ ଆଉ ପ୍ରସୂତି ବିଭାଗର ଡାକ୍ତର ପ୍ରଫେସର ଶ୍ୱେତା ସିଂ ଆକାଶବାଣୀକୁ କହିଛନ୍।
ଗର୍ଭବତୀ ସ୍ତ୍ରୀମାନଙ୍କୁ ମୋର ଅନୁରୋଧ କି ସେମାନେ ତାଙ୍କ ଗର୍ଭାବସ୍ଥାରେ ରେଗୁଲାର ଚେକଅପ୍ ନେବେ। 7 ପର୍ଯ୍ୟନ୍ତ ମାସକୁ ଗୋଟେ ଥର, ତାପରେ 2 ଗୋଟେ ଥର, ଆଉ 9 ହେଲେ ସପ୍ତାହକୁ ଗୋଟେ ଥର। ଗର୍ଭାବସ୍ଥାରେ ତାଙ୍କର ଡେଥ୍ ହେଇଯାଉଛି, ତାର ମୁଖ୍ୟ କାରଣ ହେଲା PPH ମାନେ ପ୍ରସବ ପରେ ରକ୍ତସ୍ରାବ। ସେଇଟା କମେଇବା ପାଇଁ ସବୁ ମା ମାନେ ତାଙ୍କ ହିମୋଗ୍ଲୋବିନ କୁ 10 ବେଶି ରଖିବେ, ରକ୍ତହୀନତା ଯେମିତି ତାଙ୍କର ନ ହଉ। ଏ ବର୍ଷର ଥିମ୍ ହେଲା Equity in maternal healthcare, leaving no mother behind, equal access to quality healthcare. Mane sabu ma mane amo pai equally important, ame samastanko care kariba।
ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଏନ୍ଏସି ନ ୱାର୍ଡ ପରିମଳ ତରଫ ସ୍ୱଚ୍ଛତା ଅଭିଯାନ ହୋଇଯାଇଛି। ରାଜା ଆର୍ତତ୍ରାଣ ହାଇସ୍କୁଲ ପଡ଼ିଆକେ ସଫେଇ କରିବା ସହିତ ସ୍କୁଲ ପରିସରକେ ପରିଷ୍କାର ରଖବା ଲାଗି ଦରକାରୀ ସୁରକ୍ଷା ବ୍ୟବସ୍ଥା ନେବାରକେ ସ୍କୁଲ ପ୍ରଶାସନକେ ନିର୍ଦ୍ଦେଶ ଦିଆଯାଇଛି। ସ୍ୱଚ୍ଛସାଥୀ ବିଜ୍ଞପିତ ଅଞ୍ଚଳର ସବୁ କର୍ମଚାରୀମାନେ ଏହି ଅଭିଯାନଟି ସାମିଲ ହୋଇଛନ୍। ଦେବଗଡ଼ ଜିଲ୍ଲା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାଟି 4 ଗାଁର ସାମଗ୍ରିକ ବିକାଶ ଲାଗି କାର୍ଯ୍ୟ ଖସଡ଼ା ଜିଲ୍ଲାସ୍ତରୀୟ ଅନୁମୋଦନ କମିଟିର ଅନୁମୋଦନ ମିଳିଛି। ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କର ଅଧ୍ୟକ୍ଷତାତି ହୋଇଥିବା ଗୋଟିଏ ବୈଠକଟି ବାରକୋଟ ବ୍ଲକର ଅକ୍ଷରଶିଲା, ରାଇତାବାହାଲ ଆଉ ରିଆମାଲ ବ୍ଲକର ସୁନାରୀପଡ଼ା ଆଉ ଧରମପୁର ଗାଁ 40 ଟଙ୍କା ଲେଖା ଖର୍ଚ୍ଚା କରାଯାଇକରି ଆଦର୍ଶ ଗ୍ରାମ କରାଯିବାକେ ନିଷ୍ପତ୍ତି ହୋଇଛି। ମୋଟ 39 ପ୍ରକଳ୍ପ ଲାଗି 1,60,00,000 ଟଙ୍କାର ଆକଳନକେ ଅନୁମୋଦନ କରାଯାଇଛି। ବୌଦ୍ଧ ଜିଲ୍ଲା ଟିକରାପଡ଼ା ଗାଁ ଜୁଏ ଲାଗିକରି ଜଣେ ବୃଦ୍ଧାଙ୍କର ଜୀବନ ଯାଇଛି। ବାଉଁଶୁଣୀ ଅଗ୍ନିଶମ ବାହିନୀ ଘଟଣା ଜାଗାନ ପହଞ୍ଚିକରି ନିଆଁକେ ଆୟତ କରିବା ସହିତ ବୃଦ୍ଧାଙ୍କୁ ଉଦ୍ଧାର କରିକି ଡାକ୍ତରଖାନାନ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାତି ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସେନର ପୁଲିସ ଘଟଣାର ତଦନ୍ତ ଜାରି ରଖିକରି ଆମର ସମ୍ବାଦଦାତା ଜଣାଇଛନ୍। ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ ନ ସିଏମ୍ ଟ୍ରଫି କ୍ରୀଡ଼ା ଉତ୍ସବ ମୁଲେଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଇତାକେ ଉଦ୍ଘାଟନ କରିଛନ୍। ଏହି କ୍ରୀଡ଼ା ପ୍ରତିଯୋଗିତା ଆଇବା 24 ତକ ଚାଲବା। ଏଥି ଫୁଟବଲ, ଭଲିବଲ, କବାଡ଼ି, ଖୋଖୋ ଉଚ୍ଚ ବିଦ୍ୟାଳୟ ସ୍ତରନୁ ବାଳକ ବାଳିକା ବଛାଯାଇକରି ଜିଲ୍ଲାସ୍ତରୀୟ ଦଳ ଗଠନ କରାଯିବା। ପାଣିପାଗ, କାଲବୈଶାଖୀର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଧୂକାଗଡ଼ି ହେବାର ସମ୍ଭାବନା ରହିଛି। ଆଇବା 24 ଭିତରେ ରାଜ୍ୟର 18 ଜିଲ୍ଲାନ ବିଜୁଳି ମାରିକରି ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଆଇବା 4-5 ଭିତରେ ରାଜ୍ୟର ଜିଲ୍ଲାମାନଙ୍କେ ଦିନର ସବୁନୁ ଜହ ତାପମାତ୍ରା 4-6 ବଢ଼ବାର ସମ୍ଭାବନା ରହିଛି। ରାଇଜେ 45,000 ନୂଆ ଶିକ୍ଷକ ନିଯୁକ୍ତି ଲାଗି ଜାରି ରହିଛି ପ୍ରକ୍ରିୟା, କହିଲେ ମୁଖ୍ୟମନ୍ତ୍ରୀ। ମହାନଦୀ ଜଲ ବିବାଦ ପ୍ରାଧିକରଣର ସମୀୟାକେ ବଛରେ ବଢ଼ାଲେ କେନ୍ଦ୍ର ସରକାର। ଆଇବା 20 ତାରିଖ ହେବା ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି। ସିଆଇଡିସି ତରଫ ନୂଆଦିଲ୍ଲୀ ନ ହୋଇଥିବା ବିଶ୍ୱକର୍ମା ପୁରସ୍କାର ଉତ୍ସବଟି ଓଡ଼ିଶା ପାଇଛେ ସର୍ବାଧିକ ବରଗତି ପୁରସ୍କାର। ଆଉ ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗନ୍ତିମନ୍ତି କାମ ହେଲା ଶେଷ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।